କଳାଶୁଣୀ ମୁଣ୍ଡା ବସ୍ତି 5 ନମ୍ବର ୱାର୍ଡ଼ର ଆଶା ଦିଦି ଅଛି। ମୋ ନାଁ କଲବନ୍ତ କୌର। ଆମର ଆଜି ଏଠି ଗୋଟେ ମିଟିଂ ହୋଇଥିଲା। ମିଟିଂରେ ସାର୍ ମ୍ୟାଡ଼ାମ୍ ସବୁ ଆସିଥିଲେ। ଗୋଟେ ବଡ଼ ମ୍ୟାପ୍ ବି ତିଆରି ହୋଇଥିଲା। ସେ ମ୍ୟାପ୍ରେ ଚିହ୍ନଟକରଣ କରାଗଲା ଯେ ଲୋକ ସଂଖ୍ୟା କେତେ, ଘର ସଂଖ୍ୟା କେତେ, ଏମିତି ହେଇକି ଗୋଟେ ମ୍ୟାପ୍ଟେ ବି ତିଆରି କରାଗଲା। ସେଇ ମ୍ୟାପ୍ରୁ କେତେ ଜଣ ବିଧବା ରହୁଛନ୍ତି, କେଉଁ କେଉଁ ଘରେ ବିଧବା ରହୁଛନ୍ତି, କେଉଁ କେଉଁ ଘରେ ହ୍ୟାଣ୍ଡିକ୍ୟାପ୍ ରହୁଛନ୍ତି, ଆଉ ଏକାକ୍ଷୀ ମହିଳା କେଉଁ କେଉଁ ଘରେ ରହୁଛନ୍ତି, ସବୁ ଚିହ୍ନଟକରଣ କରାଗଲା। ସେଥିପାଇଁ କି ଅପରିଷ୍କାର, ଆମର ଯେଉଁ ପରିମଳ ଅପରିଷ୍କାର ଯୋଗୁଁ ବି ସେସବୁ ଜାଗା ଚିହ୍ନଟ କରାଗଲା। ଆଉ ବର୍ତ୍ତମାନ ଆଗକୁ ଯାହା ହେବ, ପରିମଳ କେମିତି ସଫାସୁତୁରା ରହିବ, କେମିତି କ'ଣ ହେବ, ସେହିସବୁ ବିଷୟରେ ଆଲୋଚନା ହୋଇଛି।